ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ନ୍ୟାୟ ଯୋଗାବାର ଟିକେ ମଧ୍ୟସ୍ଥତା ଗୋଟିଏ ଜରୁରୀ ଭାଗ ଆଏ। 2047 ବିକଶିତ ଭାରତ ସପନ ପୂରା କରିବା ଲାଗି ମଧ୍ୟସ୍ଥତା ଗୋଟିଏ ବର୍କସ ଉପାଦାନ ଆଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ମଧ୍ୟସ୍ଥତା ସଂଘର ଶୁଭାରମ୍ଭ କରିବା ସହିତ ପହିଲା ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ 2025ର ଉଦ୍ଘାଟନ ଅବସରରେ ରାଷ୍ଟ୍ରପତି କହିଛନ୍, ଆଲୋଚନା ବୁଝାମଣା ଆର୍ ସହଯୋଗକେ ମଧ୍ୟସ୍ଥତା ତହକାଶୀ। ସମ୍ମିଳନୀଥି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଆଇନ ଆଉ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗର ଦୀଘାଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଘଟଣାକୁ ନେଇକରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ଚିଠି ଲେଖିକରି ଜବାବ ମାଗିଛନ୍। ଏ ବାବଦେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଶ୍ରୀ ପାଢ଼ୀଙ୍କର ଅଧ୍ୟକ୍ଷତାତି ଗୋଟିଏ ଜରୁରୀ ବୈଠକ ବସିଥିଲା। ବୈଠକଟି ପୁରୀ ଶ୍ରୀମନ୍ଦିର ନବକଳେବର ବେଲ୍କେ ଅଗ୍ଲୁଥିବା ଦାରୁ ବାବଦେ ଆଲୋଚନା କରାଯାଇଥିଲା। ସେଆଡ଼େ ଶ୍ରୀମନ୍ଦିର ପ୍ରଶାସନ ତରଫ ଆଜି ଉପରବେଳା 5 ବଜେ ତକ ଘଟଣାକୁ ନେଇକରି ମତାମତ ରଖବା ଲାଗି ସବୁ ନିଯୋଗମାନଙ୍କୁ ଚିଠି କରାଯାଇଛି। ରାଜ୍ୟ ବଢ଼ତି ଖରାକେ ନଜରଥି ରଖିକରି ଆଇବା କାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। କଟକଠାରେ ରିଙ୍ଗରୋଡ୍ ସମ୍ପ୍ରସାରଣ କାମ ଚାଲିଥିବାର ବେଲ୍କେ ହୋଇଥିବା ଦୁର୍ଘଟଣାଥି 2 ଜଣ ଯନ୍ତ୍ରୀଙ୍କ ସହିତ 3 ଜଣଙ୍କ ଜୀବନ ଯାଇଛି ଆଉ 2 ଜଣ ଜବର ଜଖମ ହୋଇକରି କଟକ ଏସ୍ସିବି ମେଡିକାଲ୍ନ ଚିକିତ୍ସିତ ହେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ବାବଦେ ଜାଣିକରି ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକେ 5 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ତରଫ ସର୍ବଭାରତୀୟ ସ୍ତରଥି ଡାକ୍ତରୀ ପାଠ୍ୟକ୍ରମଥି ନାଁ ଲେଖା ଲାଗି ନିଟ୍ 2025 ଆଜି ଦେଶ ଆର୍ ବିଦେଶର 13 ଜାଗାନ 5453 ପରୀକ୍ଷା କେନ୍ଦ୍ରନ ହେବା। ଇ ପରୀକ୍ଷା ଉପରବେଳାର 2 ବଜେନୁ 5 ବଜେ ତକ ହେବା। ଏଥିଲାଗି ପାଖାପାଖି 22 ଲକ୍ଷ ଅୟତ୍କା ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରିଛନ୍। ଭାରତୀୟ ଜନସଞ୍ଚାର ସଂସ୍ଥା ଆଇଆଇଏମ୍ସି ଢେଙ୍କାନାଳନ ଓଡ଼ିଆ ସାମ୍ବାଦିକତାଥି ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ନାଁ ଲେଖାବାର ଲାଗି ଅନ୍ଲାଇନ୍ ଆବେଦନ ସମୟକେ ମେ 10 ତାରିଖ ତକ ବଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ www.iimc.gov.in ୱେବ୍ସାଇଟ୍ରୁ ନାଁ ଲେଖା ଫର୍ମ ଡାଉନ୍ଲୋଡ୍ କରିପାରିବେ। ଛାତ୍ରଛାତ୍ରୀ ଗୁଗୁଲ୍ ଫର୍ମ ଜରିଆ ଭିଲ୍ ଆବେଦନ କରିପାରିବେ ବୋଲି ଆଇଆଇଏମ୍ସି ତରଫ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଘନୁ ଜିଲ୍ଲା ପ୍ରଶାସନ ତରଫ ପହିଲା ପ୍ରସ୍ତୁତି ଆର୍ ସମନ୍ୱୟ କମିଟି ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟନ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ସବୁ ପ୍ରଶାସନିକ ଅଧିକାରୀ ଆର୍ ଶୀତଳଷଷ୍ଠୀ ଯାତ୍ରା କମିଟିର କାର୍ଯ୍ୟକର୍ତ୍ତା ଆର୍ ସଦସ୍ୟମାନେ ଉପସ୍ଥିତ ଥିଲେ। ଇ ମାସର 27 ତାରିଖନୁ ଜୁନ୍ 2 ତାରିଖ ତକ ହେବାର୍କେ ଥିବା ଏହି ଯାତ୍ରାକେ ଶୃଙ୍ଖଳିତ ଆର୍ ବ୍ୟବସ୍ଥିତ ଭାବେ କରବାର୍ ଲାଗି ପ୍ରଶାସନ ତରଫ ସବୁ ପ୍ରକାର ବ୍ୟବସ୍ଥା କରାଯିବା ବୋଲି ଜିଲ୍ଲାପାଳ କହିଛନ୍। ନୂଆପଡ଼ା ସଦର ବିଜୁ ଏକ୍ସପ୍ରେସ୍ ୱେ ରେଲ୍ ଫାଟକନ 238 କୋଟି ଟଙ୍କା ଖର୍ଚ୍ଚାଥି ଗୋଟିଏ ଓଭରବ୍ରିଜ୍ ତିଆରି ହେବା। ଏ ବାବଦେ ଗଲାକାଲି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ଜମି ଅଧିଗ୍ରହଣ ଲାଗି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା କଳିଙ୍ଗ ସୁପରକପ୍ ଫୁଟବଲ 2025ର ଫାଇନାଲ୍ ମ୍ୟାଚ୍ଟି ଏଫ୍ସି ଗୋଆ ଦଲ ଚାମ୍ପିୟନ୍ ହୋଇଛି। ଏଫ୍ସି ଗୋଆ ଜାମସେଦପୁର ଏଫ୍ସି ଦଲକେ 3-0 ଗୋଲ୍ ଦେଇକରି ଟାଇଟଲ୍ ହାସଲ କରିଛି। ଗଲାକାଲି ହୋଇଥିବାର ଫାଇନାଲ୍ ମ୍ୟାଚ୍ଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଝାରସୁଗୁଡ଼ା ବିଧାୟକ ଆର୍ ଓଡ଼ିଶା ଫୁଟବଲ ସଂଘ ସଭାପତି ଟଙ୍କଧର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇକରି ବିଜେତା ଦଲକେ ଶୁଭେଚ୍ଛା ଜଣାଇଥିଲେ। ଜଣାଇ ଦିଆଯାଇପାରେ ଯେ ଗଲା ଏପ୍ରିଲ 20 ତାରିଖନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏହି ଟୁର୍ଣ୍ଣାମେଣ୍ଟ ମୂଲ ହୋଇଥିଲା। ଆଇବା 7 ତାରିଖନୁ ବିହାରଠାରେ 18 ବର୍ଷନୁ କମ୍ ଖେଲୋ ଇଣ୍ଡିଆ ମୂଲ ହେବା। ଏଥିଲାଗି ଗଲାକାଲି ଓଡ଼ିଶା ଦଲ ଘୋଷଣା କରାଯାଇଛି। 22 ଜଣିଆ ଓଡ଼ିଶା ଦଲର ଖେଳାଳିମାନେ ଗଲାକାଲି ବିହାର ଯାଇଛନ୍। ବରଗଡ଼ ଜିଲ୍ଲାର ଭଟ୍ଲି ବ୍ଲକର ଭିନ୍ ଭିନ୍ ଗାଁନ ଗଲାକାଲି ହୋଇଥିବା ଜବର କରାମାଡ଼ ଆର୍ ବର୍ଷା ଲାଗି ବହୁତଟେ ଫସଲ ନୁକସାନ ହୋଇଥିବାର ଜଣାପଡ଼ିଛି। ଧାନ ଚାଷ ସହିତ ପନିପରିବା ଚାଷ ଥିଭିଲ୍ ବହୁତଟେ କ୍ଷୟକ୍ଷତି ହୋଇଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ କାଲ ବୈଶାଖୀର ବେଳେ ତାପମାତ୍ରା କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ରାଜ୍ୟର ବଡ଼ଭାଗୀ ଜାଗାନ ଧୁକାଗଡ଼ି ଆର୍ ଘଡ଼ଘଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଗଜପତି ଆର୍ ରାୟଗଡ଼ା ଜିଲ୍ଲାନ ଜବର ଧୁକାଗଡ଼ି ବର୍ଷା ଚଡ଼କ ଆର୍ କରା ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରିଛି। ଆଇବା 3-4 ଦିନ ତକ ପାଗ ଏନ୍ତା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।